ଆଜି ଆମେ ଜାଣିବା ନବରାତ୍ରିର ଦ୍ୱିତୀୟ ଦିନର ପୂଜା ପଦ୍ଧତି ବିଷୟରେ। ନବରାତ୍ରର ଦ୍ୱିତୀୟ ଦିନରେ ମା ବ୍ରହ୍ମଚାରିଣୀଙ୍କର ପୂଜା କରାଯାଏ। ମା ବ୍ରହ୍ମଚାରିଣୀଙ୍କୁ ପୂଜା କରି ଭକ୍ତମାନେ ଅନେକ ପ୍ରକାରର ସଫଳତା ହାସଲ କରନ୍ତି। ବିଶ୍ୱାସ କରାଯାଏ ଯେ ମା ଦୁର୍ଗାଙ୍କୁ ପୂଜା କରିବା ଦ୍ୱାରା 9ଟି ଗ୍ରହ ଶାନ୍ତ ହୋଇଯାଏ। ଜ୍ୟୋତିଷ ଶାସ୍ତ୍ର ମା ବ୍ରହ୍ମଚାରିଣୀ ଚନ୍ଦ୍ର ସହିତ ଜଡ଼ିତ, ସେମାନଙ୍କୁ ପୂଜା କରି ଚନ୍ଦ୍ରର ତ୍ରୁଟି ଦୂର ହୁଏ। ମା ବ୍ରହ୍ମଚାରିଣୀଙ୍କ ଦିନ ଆନନ୍ଦମୟୀ ଦେବୀ ଶୁକ୍ଳ ବସ୍ତ୍ର ପରିହିତା, ସହାସ୍ୟ ବଦନୀ, ମସ୍ତକରେ ମୁକୁଟ, ଡାହାଣ ହାତରେ ଜପାମାଳା ଏବଂ ବାମ ହସ୍ତରେ କମଣ୍ଡଳୁ। ବ୍ରହ୍ମ ଜ୍ଞାନ ପ୍ରଦାନ ଏବଂ ବ୍ରହ୍ମଙ୍କ ପ୍ରାପ୍ତି ଦେବୀଙ୍କ ସ୍ୱଭାବ। ଇନ୍ଦ୍ରଙ୍କୁ ବ୍ରହ୍ମଚାରିଣୀ ରୂପରେ ସେ ବ୍ରହ୍ମ ଜ୍ଞାନ ପ୍ରଦାନ କରିଥିଲେ। ଏକଦା ଦେବ ଏବଂ ଅସୁର ସଂଗ୍ରାମରେ ଦେବତାମାନେ ବିଜୟୀ ହେଲେ। ଏ ବିଜୟର ଉତ୍ସ ସେହି ମହାଦେବଙ୍କୁ ଦେବତାମାନେ ଭୁଲି ଅହଙ୍କାରୀ ହୋଇଗଲେ। ଦେବତାଗଣ ଏକତ୍ରିତ ହୋଇଥାନ୍ତି। ସେମାନେ ଦେଖିଲେ ଦିଗବଳୟରେ ଗୋଟିଏ ଉଜ୍ଜ୍ୱଳ ଜ୍ୟୋତିବିନ୍ଦୁ। ଇନ୍ଦ୍ର ଅଗ୍ନିଙ୍କୁ ଏ ଜ୍ୟୋତିବିନ୍ଦୁ କ'ଣ ବୋଲି ପଚାରିଲେ। ଅଗ୍ନିଦେବ ଯାଇ ସେହି ଜ୍ୟୋତିଙ୍କୁ ପଚାରିଲେ, ଆପଣ କିଏ? ତାଙ୍କୁ ଜ୍ୟୋତି କହିଲେ, ଆପଣ କିଏ କୁହନ୍ତୁ? ଅଗ୍ନି କହିଲେ, ମୁଁ ଅଗ୍ନି। ଏ ସାରା ବ୍ରହ୍ମାଣ୍ଡକୁ ଭସ୍ମ କରିବାର ଶକ୍ତି ମୋ ପାଖରେ ଅଛି। ଜ୍ୟୋତିର୍ମୟୀ ଦେବୀ ଏକ ତୃଣ ଗୁଚ୍ଛ ଦେଇ ଦଗ୍ଧ କରିବା ପାଇଁ କହିଲେ, ହେଲେ ଅଗ୍ନି ଦେବତା ତାହା କରିପାରିନଥିଲେ। ଏଣେ ଅଗ୍ନି ନ ଫେରିବାରୁ ଇନ୍ଦ୍ର ବାୟୁଙ୍କ ପ୍ରେରଣା କଲେ। ମା ଅହଙ୍କାର ଭଗ୍ନ ପାଇଁ ବାୟୁଙ୍କ ସମ୍ମୁଖରେ ତୃଣରୁ ଖଣ୍ଡିଏ ପକାଇ ଉଡ଼ାଇବାକୁ କହିଲେ। ବାୟୁ ତାହା କରିନପାରି ଲଜ୍ଜିତ ହେଲେ। ତାପରେ ସ୍ୱୟଂ ଦେବରାଜ ଆସି ଉପସ୍ଥିତ ହେଲେ, ମାତ୍ର ଜ୍ୟୋତି କେଉଁଆଡ଼େ ଅନ୍ତର୍ଧ୍ୟାନ ହୋଇଗଲେ ଏବଂ କିଛି ସମୟ ପରେ ତାଙ୍କ ସମ୍ମୁଖରେ ବ୍ରହ୍ମଚାରିଣୀ ରୂପରେ ଆବିର୍ଭୂତ ହେଲେ। ଦେବୀ ଇନ୍ଦ୍ରଙ୍କୁ ତାଙ୍କ ବିନା ଜଗତରେ କୌଣସି ଶକ୍ତି ନାହିଁ ବୋଲି ବୁଝାଇଥିଲେ ଏବଂ ବ୍ରହ୍ମଜ୍ଞାନ ପ୍ରଦାନ କରିଥିଲେ। ନବରାତ୍ରର ଦ୍ୱିତୀୟ ଦିନରେ ମା ବ୍ରହ୍ମଚାରିଣୀଙ୍କୁ ପୂଜାବିଧି ବିଷୟରେ ଜାଣନ୍ତୁ। ଆସନ୍ତୁ ଜାଣିବା ପୂଜାବିଧି ବିଷୟରେ। ଘରର ମନ୍ଦିରରେ ଦୀପ ଜାଳିବା ପରେ ଗଙ୍ଗା ପାଣିରେ ଦେବୀ ଦୁର୍ଗାଙ୍କୁ ଅଭିଷେକ କରନ୍ତୁ। ଏବେ ମା ଦୁର୍ଗାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ। ମାତାଙ୍କୁ ଅକ୍ଷତ, ସିନ୍ଦୁର ଏବଂ ନାଲି ଫୁଲ ଅର୍ପଣ କରନ୍ତୁ। ପ୍ରସାଦ ଭାବରେ ଫଳ ଏବଂ ମିଠା ଅର୍ପଣ କରନ୍ତୁ। ଧୂପ ଏବଂ ଦୀପ ଜାଳି ଦୁର୍ଗା ଚାଳିଶା ଜପ କରନ୍ତୁ ଓ ତାପରେ ମାଆଙ୍କର ଆରତୀ କରନ୍ତୁ। ମାଆଙ୍କୁ ମଧ୍ୟ ଭୋଗ ଅର୍ପଣ କରନ୍ତୁ। ମନେ ରଖନ୍ତୁ ଯେ କେବଳ ସାତ୍ୱିକ ଜିନିଷ ହିଁ ଭଗବାନଙ୍କୁ ଅର୍ପଣ କରାଯାଏ। ଏ ଥିଲା ଦ୍ୱିତୀୟ ଦିନର ପୂଜା ପଦ୍ଧତି। ଆଗାମୀ ଅଧ୍ୟାୟରେ ତୃତୀୟ ଦିନ ବିଷୟରେ ଜାଣିବା। ଧନ୍ୟବାଦ।